ମୁଁ କୁନି ଦାସ କହୁଥିଲି ଜନତା ନଗରରୁ। ପାଞ୍ଚ ବର୍ଷ ହେଲା ଡ୍ରେନ୍ ସଫା ହେଇନଥିଲା, ଏବେ କମ୍ପ୍ଲେନ୍ ଦେବାରୁ ଟିକେ ସଫା କରିକି ଯାଇଛନ୍ତି, ଆଉ ଧନ୍ୟବାଦ। ଆଉ ଗୋଟେ କଥା ରହିଗଲା, ସେ ଅଳିଆ ଗାଡି ଆମର ମାସେ 15 ଦିନରେ ଆସୁଛି, ଆଉ ବହୁତ ରହିକି ଘର ମାନଙ୍କରେ ପୋଚା ବି ଗନ୍ଧ ହଉଛି, ରହିପାରୁନୁ ଆମେ। ସେଟା ବି ଫୋନ୍ କରିକରି ବି ସେମାନେ ଆସୁନାହାନ୍ତି ଅଳିଆ ଗାଡି, ମାନେ ସବୁ 4 ଦିନ 5 ଦିନ ଆସୁଥିଲା, ବହୁତ ଡେରିରେ ଆସୁଛନ୍ତି। ଆଉ ଟିକେ ସମାଧାନ ଆପଣ କରନ୍ତୁ।